ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে আপন মানুষ স্বাগত করুছি। সেই সর্বশক্তি পরমেশ্বর আপন মানুষ আশীর্বাদ করতু। আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরে রাখতু। শত্রু শয়তান হস্তর সে আপনার সুরক্ষার রাখতু। তাহলে প্রেম, তাহলে স্নেহ, তাহলে কৃপা, তাহলে অনুগ্রহ সদা সর্বদা আপনার সহবর্তী রহ। প্রিয় শ্রোতা, চলন্তু আজ আমি মানে কিছু সময় পবিত্র শাস্ত্র বাইবল টু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে ওয়েলনেস পার্ট টু বা ভাগ দুই। বন্ধু, ভাগ এক গতকালি আমি আলোচনা করিছে কিপরি রোম সেই খ্রিস্টিয়ান মানুষ নির্যাতনা তাড়না দেবারে আগকু বড়িছিলা। চলন্তু তাহা বিষয়ে আমি অধিক জানিবা। বন্ধু, যে পাপুল শক্তির সম্মুখীন প্রতিরোধ করে সেমান মধ্যে ওয়ার্ল্ডনেস সর্বপ্রথমে ঠিয়া হয়েছিল। যে দেশের পোপর নিজের আসন স্থির করে সেটারে এর মিথ্যা এবং দুর্নীতি দৃঢ় ভাবে প্রতিরোধ করা যাই বা প্রতিরোধ করা যাই। শতাব্দী ধরে পিয়ামেন্টর চর্চগুড়িক সেমানক স্বাধীনতা বজায় রাখিলে, কিন্তু সময় শেষে আসিলা। যেতবেলে রোম সেমানক অধীনতা উপরে জিদ ধরিলে, তাঙ্ক হত্যাচার বিরুদ্ধে অপারগ সংঘর্ষ পরে এই চর্চগুড়িকর নেতা মানে অনিচ্ছা সহ সেই শক্তির সর্বোচ্চতাকে স্বীকার কলে, যেতে সমগ্র বিশ্ব শ্রদ্ধাঞ্জলি অর্পণ কলা। সেঠারে কিছু লোক লে যে পোপ কিংবা প্রটেষ্টেন্ট কর্তৃপক্ষ মানবাকে মনা করে সে ঈশ্বরক প্রতি সে আন্তরিকতা বজায় রাখা এবং সে বিশ্বাসর শুদ্ধতা এবং সরদা রক্ষা করা সংকল্পবদ্ধ লে। এক অলগা হল যে প্রাচীন বিশ্বাসকে অনুসরণ করে সেমানে বর্তমান প্রত্যাহার কলে। কেতেক সেমানক মূল অলপ ছাড়ি বিদেশী দেশের সত্যর পতাকা উত্তোলন কলে। অন্য মানে পর্বতর নির্জন এবং পথর দ্রুততাকে পছকু ফেরিগলে এবং সেঠারে ঈশ্বরক উপাসনা করিবার স্বাধীনতা রক্ষা পাই। বন্ধু, বিশ্বাস যাহা শতাব্দী ধরে ওয়ার্ল্ডনিস খ্রিস্টিয়ান মানক দ্বারা অনুষ্ঠিত হয়েছিল এবং রোমর আসুথিবা মিথ্যা চত্রর বিপরীত ছিল। সেমানক ধার্মিক বিশ্বাস খ্রিস্টিয়ান ধর্মর প্রকৃত ব্যবস্থা ঈশ্বরক লিখিত বাক্য উপরে প্রতিষ্ঠিত হয়েছিল, কিন্তু সেই নম্র কৃষক মানে সেমানক অস্পষ্ট পছারায়ত সংসারকু দূরেই রহিলে এবং সেমানক পল এবং দ্রাক্ষাক্ষেত্র মধ্যে দিন দিন পরিশ্রম করিবাকু বাধ্য হইতিলে। ସେମାନେ ନିଜେ ବିଦ୍ରୋହୀ ଚର୍ଚ୍ଚର ଡଗମା ଏବଂ ବିଦ୍ରୋହର ସତ୍ୟରେ ପହଞ୍ଚି ପାରିଲେ ନାହିଁ। ସେମାନଙ୍କର ନୂତନ ବିଶ୍ୱାସ ଗ୍ରହଣ କରାଯାଇନଥିଲା। ସେମାନଙ୍କ ଧାର୍ମିକ ବିଶ୍ୱାସ ସେମାନଙ୍କର ପିତୃପୁରୁଷଙ୍କ ଠାରୁ ଅଧିକାର ପ୍ରାପ୍ତ ହୋଇଥିଲେ। ସେମାନେ ପ୍ରେରିତ ମଣ୍ଡଳୀର ବିଶ୍ୱାସ ପାଇଁ ଯୁକ୍ତି କଲେ। ବିଶ୍ୱାସ ଯାହା ଏକଦା ସାଧୁମାନଙ୍କ ନିକଟରେ ପହଞ୍ଚିଗଲା, ଏହିପରି ଯୁଦା 3 ଆମେ ପାଉଅଛୁ। ମରୁଭୂମିରେ ଥିବା ଚର୍ଚ୍ଚ ଏବଂ ବିଶ୍ୱର ମହାନ ରାଜଧାନୀର ସିଂହାସନର ପ୍ରାପ୍ତ ଗର୍ଭିତ ହାଇରାନିକ ନୁହେଁ। ଖ୍ରୀଷ୍ଟଙ୍କ ପ୍ରକୃତ ଚର୍ଚ୍ଚ ଥିଲା ସତ୍ୟର ଭଣ୍ଡାରର ରକ୍ଷକ, ଯାହାକି ଈଶ୍ୱର ତାଙ୍କ ଲୋକମାନଙ୍କ ଜଗତକୁ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି। ବନ୍ଧୁ, ରୋମ୍ ଠାରୁ ପ୍ରକୃତ ମଣ୍ଡଳୀର ଅଲଗା ହେବାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରେ ବାଇବଲ ବିଶ୍ରାମ ପ୍ରତି ଘୃଣା ଭାବ ଥିଲା। ଭବିଷ୍ୟତବାଣୀ ଦ୍ୱାରା ଭବିଷ୍ୟତବାଣୀ ଅନୁଆଈ ପପୁଲ ଶକ୍ତି ସତ୍ୟକୁ ଭୂମିରେ ପକାଇଲେ। ଈଶ୍ୱରଙ୍କ ନିୟମ ଧୂଳିରେ ଦଳି ଦିଆଯାଇଥିବା ବେଳେ ମନୁଷ୍ୟର ପରମ୍ପରା ଓ ରୀତିନୀତି ଉଚ୍ଚ କରାଯାଇଥିଲା। ପୋପଙ୍କ ଶାସନ ଅଧୀନରେ ଥିବା ଚର୍ଚ୍ଚଗୁଡ଼ିକ ରବିବାରକୁ ଏକ ପବିତ୍ର ଦିନ ଭାବରେ ସମ୍ମାନିତ ଭାବକୁ ବାଧ୍ୟ ହୋଇଥିଲେ। ବିଦ୍ୟମାନ ତ୍ରୁଟି ଏବଂ ଅନ୍ଧବିଶ୍ୱାସ ମଧ୍ୟରେ ଅନେକ, ଏପରିକି ଈଶ୍ୱରଙ୍କ ପ୍ରକୃତ ଲୋକ ମଧ୍ୟ ଏତେ ବିସ୍ମତ ହୋଇଗଲେ ଯେ ସେମାନେ ବିଶ୍ରାମବାର ପାଳନ କରିବା ବେଳେ ରବିବାର ଦିନ ମଧ୍ୟ ସେମାନଙ୍କୁ ଶ୍ରମକୁ ନିବୃତ୍ତ ଦେଲେ। ବନ୍ଧୁ, କିନ୍ତୁ ଏହା ପପୁ ନେତାମାନଙ୍କୁ ସନ୍ତୁଷ୍ଟ କରିନଥିଲା। ସେମାନେ କେବଳ ରବିବାର ପବିତ୍ର ହେବାକୁ ନୁହେଁ, ବରଂ ବିଶ୍ରାମବାରକୁ ଅପବିତ୍ର କରିବାକୁ ଦାବି କଲେ ଏବଂ ସେମାନେ ଶକ୍ତିଶାଳୀ ଭାଷାରେ ନିନ୍ଦା କଲେ। ଯେଉଁମାନେ ଏହାକୁ ସମ୍ମାନ ଦେଇ ଦେଖାଇବାକୁ ସାହସ କଲେ, ବନ୍ଧୁ, ରୋମର ଶକ୍ତି ପଳାୟନ କରି ହିଁ ଶାନ୍ତିରେ ଈଶ୍ୱରଙ୍କ ନିୟମ ପାଳନ କରିପାରନ୍ତି, ଏହିପରି ଆମେ ଦେଖୁଛୁ। ବନ୍ଧୁ, ପବିତ୍ର ଶାସ୍ତ୍ରର ଅନୁବାଦ ପାଇବା ପାଇଁ ୟୁରୋପର ଲୋକମାନଙ୍କ ମଧ୍ୟରେ ୱାଲନେସ୍ ପ୍ରଥମ ଥିଲେ। ସଂସ୍କାରର ଶହ ଶହ ବର୍ଷ ପୂର୍ବରୁ ସେମାନେ ନିଜ ମାତୃଭାଷାରେ ପାଣ୍ଟୁଲିପୁରେ ବାଇବଲର ଧାରଣା କରିଥିଲେ। ସେମାନଙ୍କ ସତ୍ୟତା ଅବିଭକ୍ତ ଥିଲା ଏବଂ ଏହା ସେମାନଙ୍କୁ ଘୃଣା ଏବଂ ନିର୍ଯାତନାର ବିଶେଷ ବସ୍ତୁ ରୂପେ ପରିଣତ କଲା। ସେମାନେ ରୋମ ଚର୍ଚ୍ଚକୁ ଉପଲକ୍ଷି ବିଦ୍ରୋହୀ ବାବିଲ ବୋଲି ଘୋଷଣା କଲେ ଏବଂ ସେମାନଙ୍କ ଜୀବନର ବିପଦର ସେମାନେ ତାଙ୍କୁ ଦୁର୍ନୀତିକୁ ପ୍ରତିହତ କରିବାକୁ ଠିଆ ହେଲେ। ଦୀର୍ଘଦିନ ଧରି ଚାଲିଥିବା ନିର୍ଯାତନା ଚାପରେ କେତେକ ସେମାନଙ୍କ ବିଶ୍ୱାସକୁ ସାମନା କଲେ। ଏହା ସ୍ୱତନ୍ତ୍ର ନୀତିକୁ ଅଳ୍ପକେ ବର୍ତ୍ତିଗଲେ। ଅନ୍ୟମାନେ ସତ୍ୟକୁ ଦୃଢ଼ ଭାବରେ ଧରି ରଖିଥିଲେ। ଯୁଗ ଯୁଗ ଅନ୍ଧକାର ଏବଂ ବିଦ୍ରୋହରେ ୱାଇଲ୍ଡନେସ୍ ଥିଲେ। ଯେଉଁମାନେ ରୋମର ସର୍ବୋଚ୍ଚତାକୁ ଅସ୍ୱୀକାର କରିଥିଲେ, ପ୍ରତିମା ପୂଜାକୁ ମୂର୍ତ୍ତି ପୂଜା ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ପ୍ରକୃତ ବିଶ୍ରାମବାର ପାଳନ କରିଥିଲେ, ବିରୁଦ୍ଧର ପ୍ରବଳ ସେମାନେ ସେମାନଙ୍କର ବିଶ୍ୱାସ ବଜାୟ ରଖିଥିଲେ। ଯଦିଓ ସର୍ବୟଟ ବର୍ଚ୍ଚା ଦ୍ୱାରା ଗ୍ରାସ କରାଯାଇଥିଲା ଏବଂ ରମିଶ ପାଗଟ ଦ୍ୱାରା ଜଳି ଯାଉଥିଲେ, ସେମାନେ ଈଶ୍ୱରଙ୍କ ବାକ୍ୟ ଏବଂ ତାଙ୍କ ସମନା ପାଇଁ ଅବିସ୍ମରଣୀୟ ଭାବରେ ଠିଆ ହୋଇଥିଲେ। ବନ୍ଧୁ, ପାର୍ବତ୍ୟର ଉଚ୍ଚ ପ୍ରାଚୀନର ପଛରେ ସବୁ ଯୁଗରେ ନିର୍ଯାତନା ତଥା ଦଳିତଙ୍କ ଆଶ୍ରୟସ୍ଥଳ, ତାହା ହେଉଛି ୱାଇଲ୍ଡନେସ୍, ଏକ ଲୁଚି ରହିଥିବା ସ୍ଥାନ ପାଇଲେ। ଏଠାରେ ମଧ୍ୟଯୁଗର ଅନ୍ଧକାର ମଧ୍ୟରେ ସତ୍ୟର ଆଲୋକ ଜଳୁଥିଲା। ଏଠାରେ 1000 ବର୍ଷ ଧରି ସତ୍ୟର ସାକ୍ଷୀମାନେ ପ୍ରାଚୀନ ବିଶ୍ୱାସକୁ ବଜାୟ ରଖିଥିଲେ। ଈଶ୍ୱର ତାଙ୍କ ଲୋକମାନଙ୍କ ପାଇଁ ଏକ ଭୟଙ୍କର ମହାନତାର ଏକ ଅଭୟାରଣ୍ୟ ପ୍ରଦାନ କରୁଥିଲେ, ଯାହା ସେମାନଙ୍କ ବିଶ୍ୱାସରେ ଦିଆଯାଇଥିବା ଶକ୍ତିଶାଳୀ ସତ୍ୟକୁ ଅନୁକୂଳ କରୁଥିଲା।
ସେହି ବିଶ୍ୱସ୍ତ ନିର୍ବାସିତମାନଙ୍କ ପାଇଁ ପର୍ବତଗୁଡ଼ିକ ଯିହୋବାଙ୍କ ଅକ୍ଷୟ ଧର୍ମର ପବିତ୍ର ଥିଲା। ସେମାନେ ସେମାନଙ୍କ ପିଲାମାନଙ୍କୁ ଅପରିବର୍ତ୍ତନୀୟ ମହିମା ମଧ୍ୟରେ ସେମାନଙ୍କ ଉପରେ ଥିବା ଉଚ୍ଚତାକୁ ସୂଚାଇ ଦେଲେ ଏବଂ ତାଙ୍କ ବିଷୟରେ କଥାବାର୍ତ୍ତା କଲେ, ଯାହାର ପରିବର୍ତ୍ତନଶୀଳତା କିମ୍ବା ଛାୟା ନୁହେଁ, ଯାହାର ଶବ୍ଦ ଅନନ୍ତ ପାହାଡ଼ ପରି ସ୍ଥିର ସ୍ଥାୟୀ। ପରମେଶ୍ୱର ପର୍ବତ ଗୁଡ଼ିକକୁ ଦୃଢ଼ ଭାବରେ ବାନ୍ଧି ପକାଇଲେ, କୌଣସି ବାହୁ ନାହିଁ କିନ୍ତୁ ଅସୀମ ଶକ୍ତି ସେମାନଙ୍କୁ ନିଜ ସ୍ଥାନକୁ ବାହାର କରିପାରିଲା। ସେହିଭଳି ସେ ସ୍ୱର୍ଗ ଓ ପୃଥିବୀରେ ତାଙ୍କ ସରକାର ମୂଳଦୁଆ ସ୍ଥାପନ କଲେ। ମନୁଷ୍ୟର ବାହୁ ହୁଏତ ତାଙ୍କ ସାଥୀମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଜୀବନ ନଷ୍ଟ କରିପାରେ, କିନ୍ତୁ ସେହି ବାହୁଟି ଅତି ସହଜରେ ପର୍ବତ ଗୁଡ଼ିକୁ ମୂଳଦୁଆର ଉଚ୍ଛେଦ କରି ସମୁଦ୍ର ଫିଙ୍ଗି ଦେଇପାରେ, ଯେହେତୁ ଏହା ଯେହୋବାଙ୍କ ନିୟମର ଗୋଟିଏ ନିୟମକୁ ବଦଳାଇପାରେ କିମ୍ବା ସେମାନେ ତାଙ୍କ ଇଚ୍ଛା ପାଳନ କରନ୍ତି। ସେମାନଙ୍କ ପ୍ରତି ତାଙ୍କର ଗୋଟିଏ ପ୍ରତିଜ୍ଞା ବିଲାପ କରିପାରେ। ବନ୍ଧୁ, ତାଙ୍କ ନିୟମ ପ୍ରତି ସେମାନଙ୍କ ବିଶ୍ୱତା ମଧ୍ୟରେ ଈଶ୍ୱରଙ୍କ ସେବକମାନେ ଅପରିବର୍ତ୍ତିତ ପାହାଡ଼ ପରି ଦୃଢ଼ ହେବା ଉଚିତ। ସେମାନଙ୍କ ନିମ୍ନ ଉପତ୍ୟାଗକୁ ବାନ୍ଧିବା ପର୍ବତଗୁଡ଼ିକ ଈଶ୍ୱରଙ୍କ ସୃଜନଶୀଳ ଶକ୍ତି ନିରନ୍ତର ସାକ୍ଷୀ ଏବଂ ତାଙ୍କର ସୁରକ୍ଷା ଯତ୍ନ ଏକ ନିରନ୍ତର ନିଶ୍ଚତା। ସେହି ତୀର୍ଥଯାତ୍ରୀମାନେ ଯେହୋବାଙ୍କ ଉପସ୍ଥିତିରେ ନିରବ ପ୍ରତି ଗୁଡ଼ିକକୁ ଭଲ ପାଇବାକୁ ଶିଖିଲେ। ସେମାନଙ୍କ ଲଟର କଷ୍ଟ ହେତୁ ସେମାନେ କୌଣସି ପୁନଃ ନିର୍ମାଣ କରିବାକୁ ଇଚ୍ଛା କଲେ ନାହିଁ। ପର୍ବତର ଏକାକୀ ମଧ୍ୟରେ ସେମାନେ କେବେ ଏକୁଟିଆ ନଥିଲେ। ସେମାନେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଲେ ଯେ ସେମାନଙ୍କ ଉପରେ କ୍ରୋଧ ଏବଂ ମନୁଷ୍ୟର କ୍ରୋଧରୁ ସେମାନଙ୍କୁ ଆଶ୍ରୟ ଦେଇଥିଲା। ସେମାନେ ତାଙ୍କ ସମ୍ମୁଖରେ ଉପାସନା କରିବାର ସ୍ୱାଧୀନତାରେ ଆନନ୍ଦିତ ହେଲେ। ଅନେକ ସମୟରେ ଯେତେବେଳେ ବନ୍ଧୁ ସେମାନଙ୍କ ଶତ୍ରୁମାନଙ୍କ ପଛରେ ଗୁଡ଼ାଇଲେ, ପାହାଡ଼ର ଶକ୍ତି ଏକ ନିଶ୍ଚିତ ପ୍ରତିରକ୍ଷା ପ୍ରମାଣିତ ହୋଇଥିଲା। ଅନେକ ଉଚ୍ଚ ଶିଖରକୁ ସେମାନେ ଈଶ୍ୱରଙ୍କ ପ୍ରଶଂସା ଜପ କଲେ ଏବଂ ରୋମର ସୈନ୍ୟ ସେମାନଙ୍କ ଧନ୍ୟବାଦ ଗୁଡ଼ିକୁ ଚୁପ୍ କରିପାରିଲେ ନାହିଁ। ବାକ୍ୟ ସରଳ ଏବଂ ଉତ୍ସାହ କୃଷ୍ଣଙ୍କ ଏହି ଅନୁଗାମୀମାନଙ୍କ ମଧର୍ମ ଥିଲା। ସତ୍ୟର ନୀତିଗୁଡ଼ିକ ସେମାନେ ଘର ଏବଂ ଜମି ବନ୍ଧୁ ସମ୍ପର୍କୀୟ ଏପରିକି ଜୀବନ ଉପରେ ମୂଲ୍ୟବାନ। ଏହି ନୀତିଗୁଡ଼ିକ ସେମାନେ ଯବାନମାନଙ୍କ ହୃଦୟରେ ପ୍ରଭାବିତ କରାଇବାକୁ ଚେଷ୍ଟା କରିଥିଲା। ବାଲ୍ୟକାଳରୁ ଯୁବକମାନଙ୍କୁ ଶାସ୍ତ୍ରରୁ ଶିକ୍ଷା ଦିଆଯାଇଥିଲା ଏବଂ ଈଶ୍ୱରଙ୍କ ନିୟମର ଦାବିକୁ ପବିତ୍ର ଭାବରେ ଗ୍ରହଣ କରିବାକୁ ଶିକ୍ଷା ଦିଆଯାଇଥିଲା। ବାଇବଲର ନକଲଗୁଡ଼ିକ ବିରଳ ଥିଲା, ତେଣୁ ଏହାର ମୂଲ୍ୟବାନ ବାକ୍ୟଗୁଡ଼ିକ ସ୍ମୃତି ପାଇଁ ପ୍ରତିବଦ୍ଧ ଥିଲା। ଅନେକ ପୁରାତନ ଏବଂ ନୂତନ ନିୟମର ବଡ଼ ଅଂଶଗୁଡ଼ିକୁ ପୁନରାବୃଦ୍ଧି କରିବାରୁ ସକ୍ଷମ ହୋଇଥିଲେ। ଈଶ୍ୱରଙ୍କ ଚିନ୍ତାଧାରା ପ୍ରକୃତିର ଉତ୍କୃଷ୍ଟ ଦୃଶ୍ୟ ଏବଂ ଦୈନନ୍ଦିନ ଜୀବନର ନମ୍ର ଆଶୀର୍ବାଦ ସହିତ ସମ୍ମାନ ଭାବରେ ଜଡ଼ିତ ଥିଲା। ଛୋଟ ପିଲାମାନେ ପ୍ରତ୍ୟେକ ଅନୁଗ୍ରହ ଏବଂ ପ୍ରତ୍ୟେକ ସ୍ୱାନ୍ତନା ପ୍ରଚାରକାରୀ ଭାବରେ ଈଶ୍ୱରଙ୍କୁ କୃତଜ୍ଞତା ସହିତ ଦେଖିବା ଶିଖିଲେ। ପିତାମାତା ସେମାନଙ୍କ ପରି କୋମଳ ଏବଂ ସ୍ନେହୀ, ନିଜ ପିଲାମାନଙ୍କୁ ଅତ୍ୟଧିକ ଚତୁରତାର ସହ ଭଲ ପାଇଥିଲେ ଯେ ସେମାନଙ୍କୁ ଆତ୍ମସନ୍ତୋଷର ଅଭ୍ୟାସ କରନ୍ତି। ସେମାନଙ୍କ ସର୍ବରୁ ପରୀକ୍ଷା ଏବଂ କଷ୍ଟର ଜୀବନ ଥିଲା। ବୋଧହୁଏ ଶହୀଦଙ୍କ ମୃତ୍ୟୁ କଠିନତା ସହିବାକୁ, ନିୟନ୍ତ୍ରଣାର ଦାଖଲ ରଖିବାକୁ ଏବଂ ତଥାପି ନିଜ ପାଇଁ ଚିନ୍ତା କରିବାକୁ ଏବଂ କାର୍ଯ୍ୟ କରିବାକୁ ସେମାନେ ପିଲାଦିନରୁ ଶିକ୍ଷା ପାଇଥିଲେ। ଅତି ଶୀଘ୍ର ସେମାନଙ୍କୁ ଦାୟିତ୍ୱ ବହନ କରିବାକୁ, ବକ୍ତବ୍ୟର ଯୋଗୀ ରହିବାକୁ ଏବଂ ନିରବତାର ଜ୍ଞାନ ବୁଝିବାକୁ ଶିଖାଇଥିଲା। ଗୋଟିଏ ଆଜ୍ଞା ବାକ୍ୟ ସେମାନଙ୍କ ଶତ୍ରୁତମାନଙ୍କ ଶ୍ରବଣରେ ପଡ଼ିବା ବେଳେ କେବଳ ଭକ୍ତାଙ୍କ ଜୀବନକୁ ନୁହେଁ, ବରଂ ତାଙ୍କ ସହ ସହ ଭାଇଙ୍କ ଜୀବନକୁ ବିପଦରେ ପକାଇପାରେ। କାରଣ ଗଧିଆମାନେ ସେମାନଙ୍କ ଶିକାରକୁ ଶିକାର କରୁଥିବା ବେଳେ ଶତ୍ରୁମାନେ ଯେଉଁମାନେ ଧାର୍ମିକ ବିଶ୍ୱାସ ସ୍ୱାଧୀନତା ଦାବି କରିବାକୁ ସାହସ କରିଥିଲେ ସେମାନଙ୍କୁ ଅନୁସରଣ କରୁଥିଲେ। ଆଡଭେନ୍ସ ୱାର୍ଲଡେନ୍ ସତ୍ୟ ପାଇଁ ସେମାନଙ୍କ ସାଂସାରିକ ସମୃଦ୍ଧତାକୁ ବଳିଦାନ ଦେଇଥିଲେ ଏବଂ ଧୈର୍ଯ୍ୟର ସହିତ ସେମାନେ ନିଜ ତ୍ରୁଟି ପାଇଁ ପରିଶ୍ରମ କରିଥିଲେ। ପର୍ବତଗୁଡ଼ିକ ମଧ୍ୟରେ ଚାଷ ଜମିର ପ୍ରତ୍ୟେକ ସ୍ଥାନ ଯତ୍ନର ସହିତ ଉନ୍ନତ ହେଲା। ଉପତ୍ୟାଗତା ଏବଂ କମ୍ ଡର୍ବର ପାହାଡ଼ଗୁଡ଼ିକ ସେମାନଙ୍କ ବୃଦ୍ଧି ପାଇଁ ପ୍ରସ୍ତୁତ କରାଯାଇଥିଲା। ଅର୍ଥନୀତି ଏବଂ ଗୁରୁତ୍ୱର ଆତ୍ମା ଅସ୍ୱୀକାର ଶିକ୍ଷାର ଏକ ଅଂଶ ଗଠନ କଲା, ଯାହାକୁ ପିଲାମାନେ ସେମାନଙ୍କ ଏକମାତ୍ର ଉତ୍ତରାଧିକାରୀ ଭାବେ ଗ୍ରହଣ କରିଥିଲେ। ବନ୍ଧୁ, ଯେପରି ଆମେ ଦେଖୁଅଛୁ କିପରି ଖ୍ରୀଷ୍ଟିଆନମାନଙ୍କୁ ଯେଉଁମାନେ ସତ୍ୟକୁ ବିଶ୍ୱାସ କରୁଥିଲେ ସେମାନଙ୍କୁ କିପରି ତାଡ଼ନା ଦିଆଯାଇଥିଲା, ହେଲେ ହେଁ ଈଶ୍ୱରଙ୍କ ବାକ୍ୟ ତାଙ୍କ ପ୍ରଜାଙ୍କ ଦ୍ୱାରା ତାଙ୍କ ଲୋକଙ୍କ ଦ୍ୱାରା ଆମେ ଦେଖୁଛୁ ଈଶ୍ୱରଙ୍କ ବାକ୍ୟ ଥିଲା। ଆଉ ସେଇ ବାକ୍ୟ ଆଜି ଯାଏ ରହିଅଛି। ସେଇ ବାକ୍ୟ ଆମମାନଙ୍କୁ ତାଙ୍କ ବିଷୟରେ ଶିକ୍ଷା ପ୍ରଦାନ କରୁଛି। ବନ୍ଧୁ, ଖ୍ରୀଷ୍ଟିଆନ ଧର୍ମ ହେଉଛି ଏକ ପବିତ୍ର ଧର୍ମ। ଖ୍ରୀଷ୍ଟିଆନ ଧର୍ମ ହେଉଛି ସେଇ ଯୀଶୁ ଖ୍ରୀଷ୍ଟ ଯିଏକି ନିଜ ପ୍ରାଣ କୃଶରେ ହତ ଦେଲେ। ଖ୍ରୀଷ୍ଟିଆନ ଧର୍ମ ହେଉଛି ପରସ୍ପରକୁ ପ୍ରେମ କରିବା, ଘୃଣା କରିବା ନାହିଁ। ଯେହେତୁ ଖ୍ରୀଷ୍ଟ ଆମମାନଙ୍କୁ ସେହିପରି ଶିକ୍ଷା ପ୍ରଦାନ କରିଛନ୍ତି, ତାହେଲେ ଚାଲନ୍ତୁ ବନ୍ଧୁ, ସେହି ପ୍ରଭୁ ଯୀଶୁକୁ ଆମେ ବିଶ୍ୱାସ କରି ତାଙ୍କ ବାକ୍ୟରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆଉ ସେହି ସତ୍ୟ ପଥରେ ଚାଲିବାକୁ ଆମମାନଙ୍କୁ ସାହାଯ୍ୟ କର। ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ଆଗେଇ ବଢ଼ାଅ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛେ, ସ୍ୱୀକାର କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
କରିବି ଘୋଷଣା ତୁମ୍ଭ ମହାନତା କରିବି ଘୋଷଣା ପ୍ରତିକ୍ଷଣ
ଚ